भागवतम
तृतीय
स्कंद
उन्नीस
अध्याय
श्लोक
38
थर्ड
1929
पार्षदावस्य
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 शापात्
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 जातावसात्
जातावशोत्
जातावसात्
जातावशोत्
गतिम्
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 पुनः
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 कतिपये
कतिपये
कतिपये स्थानं स्थानं प्रपत्स्येते
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 जन्मभिः
जन्मभिः
एतौ पार्षदावस्य
पार्षदावस्य
शापात् जातावसद्गतिम्
शापात् जातावसद्गतिम्
पुनः कतिपयस्थानम् प्रपत्स्येतेह
जन्मभिः
एतौ तु पार्षदावस्य शापात् जातावसद्गतिम् पुनः कतिपयस्थानम् प्रपत्स्येतेह
जन्मभिः
एतौ तु पार्षदावस्य शापात् जातावसद्गतिम् पुनः कतिपयस्थानम् प्रपत्स्येतेह जन्मभिः एतौ तु पार्षदावस्य पुनः कतिपये स्थानम् प्रपत्स्येतेह जन्मभिः एतौ तु पार्षदावस्य शापात् जातावसद्गतिम् पुनः कतिपये स्थानम् शब्द अनुवाद ए तो ए दुई तो उभय पार्षदो पार्षद अस्य भगवान कर सापात अभिशाप हेतु जातो जायचन्ति असद्गतिम असुर परिवार रे जन्म हेबाकु पुनः पुनर्वा कतिपय केतेक स्थानम स्वस्थानम प्रपत्स्येते फेरी पाइवे वास्तविक जन्म भी जन्म पारे शुक्रण बाद भगवान कर यही पार्षद द्वय हिरण्याक्ष और हिरण्यकशिपु ब्राह्मण साप प्रभाव रे असुरजनी प्राप्त हो जाती किंतु केतेक तीन जन्म पर पुनराय से मैंने स्वस्थान को प्रत्यावर्तन करे शुक्रपुरवर्तन परवर्ती श्लोक पाठ कर शुक्र तीस देवा उतु नमो नमस्ते खिलज्ञ तंतवे स्थित गृहीता अमर सत्यमूर्ते दिष्ट्या तोयं जगतामरंतुदा स्वत्पाद भक्त्या वैमीश निर्वृता अर्थात से समय देवगण कहले भगवान आपण समस्त यज्ञ उपभोग कर आपण लोकस्थिति निमित्त शुद्ध सत्यमूर्ति यज्ञ बरा मूर्ति परिग्रह करें पुनः पुनः नमस्कार करूँ आज आम मान सौभाग्य बल जगत प्रपीड़क यही दायित्व को आप बद्ध कले ईश आम मैंने आपण पादपद्म भक्ति कर जो बर्तमान आम मैंने परम शांति लाभ कलु भावार्थ श्रीपद मान भौतिक जगत त्रिगुण रे गढ़ा तथा सत्व रजतम किंतु चीज जगत शुद्ध सत्व उपर आधारित एटर कह भगवान श्री विग्रह शुद्ध सत्वमय अटे यार अर्थ होता भौतिक नुहे ଭୌତିକ ଜଗତରେ ଶୁଦ୍ଧ ସତ୍ୱଗୁଣ ନାହିଁ। ଶ୍ରୀମଦ୍ ଭାଗବତରେ ଶୁଦ୍ଧ ସତ୍ୱ ସମ୍ବନ୍ଧରେ ସତ୍ୱମ ବିଶୁଦ୍ଧମ ବୋଲି କୁହାଯାଇଛି। ବିଶୁଦ୍ଧମ ଅର୍ଥ ହେଉଛି ପୂର୍ଣ୍ଣ ବିଶୁଦ୍ଧ, ସମ୍ପୂର୍ଣ୍ଣ ରୂପେ ଦୋଷ ରହିତ। ଶୁଦ୍ଧ ସତ୍ୱରେ ରଜ ଓ ତମ ଏ ଦୁଇ ନିଚତର ଗୁଣର ଦୋଷ ନାହିଁ। ସେଇଥିପାଇଁ ଭଗବାନ ଆବିର୍ଭୂତ ହୋଇଥିବା ବରାହ ରୂପରେ କୌଣସି ପ୍ରକାର ଭୌତିକତା ଦୋଷ ନାହିଁ। ଏ ବରାହ ରୂପ ଭୌତିକ ନୁହେଁ, ଏହା ଛଡ଼ା ଭଗବାନଙ୍କର ଆହୁରି ଅନେକ ରୂପ ଅଛି, କିନ୍ତୁ କୌଣସି ଭୌତିକ ଗୁଣ ବିଶିଷ୍ଟ ନୁହେଁ। ଏସବୁ ରୂପ ବିଷ୍ଣୁ ରୂପଠାରୁ ଭିନ୍ନ ନୁହନ୍ତି ଏବଂ ଭଗବାନ ବିଷ୍ଣୁ ସମସ୍ତ ଯଜ୍ଞର ଭୋକ୍ତା ଅଟନ୍ତି। ବେଦରେ ଯେଉଁ ସବୁ ଯଜ୍ଞର ବର୍ଣ୍ଣନା ଦିଆଯାଇଛି ସେସବୁ ଭଗବାନଙ୍କ ପ୍ରତ୍ୟର୍ଥ ଅନୁଷ୍ଠାନ କରାଯିବା ପାଇଁ କୁହାଯାଇଛି। କେବଳ ଅଜ୍ଞାନତା ହେତୁ ଲୋକମାନେ ଭଗବାନ ବ୍ୟତୀତ ଅନ୍ୟମାନଙ୍କୁ ପ୍ରୀତି କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଗବାନ ବିଷ୍ଣୁଙ୍କୁ ପ୍ରୀତି କରିବା। ସମସ୍ତ ଯଜ୍ଞର ଉଦ୍ଦେଶ୍ୟ ହେଉଛି ପରମେଶ୍ୱର ଭଗବାନଙ୍କୁ ପ୍ରୀତି କରିବା। ଯେଉଁ ଜୀବଗଣ ଏହା ଭଲ ଭାବରେ ଜାଣନ୍ତି ସେମାନଙ୍କୁ ଦେବତା ବା ଦେବପମ ବ୍ୟକ୍ତି ବୋଲି କୁହାଯାଏ। ଜୀବ ଭଗବାନଙ୍କର ଅଂଶବିଶେଷ ହୋଇଥିବା ହେତୁ ଭଗବାନଙ୍କ ସେବା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବା ବା ତାଙ୍କର ଆନନ୍ଦ ବିଧାନ କରିବା ପ୍ରତ୍ୟେକ ଜୀବର କର୍ତ୍ତବ୍ୟ। ଦେବତାଗଣ ସମସ୍ତେ ଭଗବାନଙ୍କ ପ୍ରତି ଆସକ୍ତ ଏବଂ ସେମାନଙ୍କର ସନ୍ତୋଷ ବିଧାନ ନିମିତ୍ତ ଜଗତକୁ ପୀଡ଼ା ବା ଉଦ୍ବେଗ ଦେଉଥିବା ଅସୁରର ମୃତ୍ୟୁ ବିଧାନ କରାଗଲା। ବିଶୁଦ୍ଧ ଜୀବନର ଅର୍ଥ ହେଉଛି ଭଗବାନଙ୍କ ପ୍ରୀତି ବିଧାନ କରିବା ଏବଂ ବିଶୁଦ୍ଧ ଜୀବନରେ ଅନୁଷ୍ଠିତ ସମସ୍ତ ଯଜ୍ଞକୁ କୃଷ୍ଣ ଚେତନା ବୋଲି କୁହାଯାଏ। ଏହି କୃଷ୍ଣ ଚେତନା ଭକ୍ତି ବା ଭଗବତ ସେବା ଜରିଆରେ ବୃଦ୍ଧି ପାଏ, ଏହା ଏଠାରେ ପରିଷ୍କାର ଭାବରେ କୁହାଯାଇଛି। ଆମେ ସର୍ବପ୍ରଥମେ ମନ୍ଦିର ମୁଖ୍ୟ ଯିବା ପ୍ରଚାରପତ୍ର ପାଦକର୍ମରେ ପୁଣି ନିବେଦନ କରି ଏବଂ ବିଶେଷ ଭାବରେ ଷଡ଼ପୂଜା ଗୌରାଙ୍ଗ ପରମ୍ପରା ମୁଁ ଆମେ ଏହି ସ୍ୱାଗତ କରୁଛୁ। ତାଙ୍କର ମାତୃଜୀଙ୍କ ସହିତ ତାଙ୍କର ପରିବାର ସହିତ ଆମେ ସ୍ୱାଗତ କରୁଛୁ, ସ୍ୱାଗତ କରୁଛୁ। ତେଣୁ ଆଜି ପବିତ୍ର ଅନ୍ନଦାୟକ ତିଥି ଏବଂ ଶ୍ରୀମଦ୍ ଗୋପାଳକୃଷ୍ଣ ମହାରାଜଙ୍କର ଆବିର୍ଭାବ ତିଥି, ତେଣୁ ଆଜି ଏହି ଶୁଭ ଅବସରରେ ଆମେ ଭାଗବତ ତୃତୀୟସ୍କନ୍ଧ 19 ଅଧ୍ୟାୟ ଯେଉଁ ହିରଣ୍ୟକ୍ଷବଦ୍ଧ ଏହି ବିଷୟରେ ଶ୍ରବଣ କରିବା। ଇଏ ହେଉଛି ଅନ୍ତିମ ଅଧ୍ୟାୟ। ତେଣୁ ଭଗବାନଙ୍କର ଯେତେବେଳେ ବରାହଦେବଙ୍କର ବିଷୟରେ ବର୍ଣ୍ଣନା କରୁଥିଲେ ମୈତ୍ରୀମୁନି ବିଦ୍ରୁଙ୍କୁ, ସେ ଆଦି ଦୈତ୍ୟ ହେଉଛନ୍ତି ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ। ତେଣୁ ହିରଣ୍ୟାକ୍ଷର ବଦ୍ଧ ବିଷୟରେ ଭଗବାନ ମୈତ୍ରୀମୁନି କହିଥିଲେ ଭଗବାନ ବରାହଦେବ ରୂପରେ ବା ଶୁକ ରୂପରେ ଆସି ଏହି ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ। ତେଣୁ ଏ ପ୍ରସଙ୍ଗରେ ଯେତେବେଳେ ସୃଷ୍ଟିର ଆରମ୍ଭ ହେଉଛି ସେହି ସମୟରେ ଏ କଥାଟା କୁହାଯାଇଥିଲା। ସ୍ୱାମୀ ମନ ଯେତେବେଳେ ସୃଷ୍ଟି କରିଛନ୍ତି ବ୍ରହ୍ମା, ଯିଏକି ଭଗବାନଙ୍କ ଜଣେ ବିଭୂତି, ସେ ଯେତେବେଳେ ସୃଷ୍ଟି କରିବା ପାଇଁ ବସିଲେ ସେହି ସମୟରେ ଦେଖିଲେ ଯେ ପୃଥିବୀ ନାହାନ୍ତି, ତେଣୁ ପୃଥିବୀକୁ ଉତ୍ତୋଳନ କଲେ। କେମିତି କ'ଣ କରାଯିବ ସେଥିପାଇଁ ଭଗବାନ ବ୍ରହ୍ମାଙ୍କର ନାସାପୁଡ଼ାରୁ ବରାହ ରୂପରେ ଆବିର୍ଭାବ ହୋଇ, ଛୋଟିଆ ମୂର୍ତ୍ତି ରୂପରେ ଆବିର୍ଭାବ ହୋଇ ନିଜକୁ ବିସ୍ତାର କରି ଏହି ପୃଥିବୀକୁ ଉତ୍ତୋଳନ କରିଛନ୍ତି ରସା ତଳକୁ। ତେଣୁ ସେହି ସମୟରେ ମୈତ୍ରୀମୁନି କହିଲେ ସେହି ସମୟରେ ହିରଣ୍ୟାକ୍ଷ ଭଗବାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ଭଗବାନ ତାଙ୍କୁ ହତ୍ୟା କରିଥିଲେ। ତେଣୁ ବିଦୁରମୁନି ଜାଣିବା ପାଇଁ ଚାହିଁଲେ ଯେ ଭଗବାନ ବରାହଦେବଙ୍କର ଲୀଳାକୁ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ପ୍ରକୃତିରେ ବରାହଦେବଙ୍କର ଦୁଇଟି ଆବିର୍ଭାବ ହୋଇଥିଲା। ପ୍ରଥମେ ଯେଉଁ ଆବିର୍ଭାବ ହୋଇଥିଲା ସେ ହେଉଛି ସ୍ୱାମୀଙ୍କ ସମୟରେ, ଯେଉଁ ସ୍ୱାମୀଙ୍କ ସମୟରେ କେବଳ ସୃଷ୍ଟି ଆରମ୍ଭ ହୋଇନଥିଲା, ତେଣୁ ପୃଥିବୀକୁ ସେ ଉତ୍ତୋଳନ କରି ସ୍ଥାପନ କଲା ପରେ ସ୍ୱାମୀମାନଙ୍କୁ ସୃଷ୍ଟି କରିଛନ୍ତି। କିନ୍ତୁ ମୈତ୍ରୀମୁନି ଏ ଦୁଇଟି ଅବତାର ଭଗବାନ ପୁଣି ନେକ୍ସଟ ଆଉ ଥରେ ଆଉ ଗୋଟିଏ ଏଇ ପଞ୍ଚମମାନଙ୍କ ସମୟରେ, ପଞ୍ଚମ ରହିବତମାନଙ୍କ ସମୟରେ ଭଗବାନ ଏଇ ବରାହଦେବ ରୂପରେ ଆସିଥିଲେ ଏବଂ ସେହି ପଞ୍ଚମମାନଙ୍କ ସମୟରେ ଭଗବାନଙ୍କ ସହିତ ବରାହଦେବଙ୍କ ସହିତ ଏ ହିରଣ୍ୟାକ୍ଷଙ୍କର ଯୁଦ୍ଧ ହୋଇଥିଲା। ତେଣୁ ଏଇ ଦୁଇଟି ମିଶାଇକି କହିଦେଇଥିଲେ ସେ, ସେଥିପାଇଁ କନଫ୍ୟୁଜନ୍ ହେବ ସମସ୍ତଙ୍କର କେମିତି ଏସବୁ ହେଲା। ତେଣୁ ଯାହା ହଉ ଆଚାର୍ଯ୍ୟମାନେ ତାକୁ ପରିଷ୍କାର ମାନେ କ୍ଲାରିଫିକେସନ୍ ଦେଇଛନ୍ତି ସବୁ, ଆଉ ବିଭିନ୍ନ ଜାଗାରେ ବହୁତ କଥା ରହିଛି ଯେଉଁଟାକୁ ବୁଝି ହୁଏ ନାହିଁ, ତେଣୁ ଆଚାର୍ଯ୍ୟମାନେ ତାକୁ ସବୁ କ୍ଲାରିଫିକେସନ୍ ଦେଇଛନ୍ତି। ତେଣୁ ଏ ଯେଉଁ ହିରଣ୍ୟାକେ ବଧ ହେଇଥିଲା, ଇଏ ହେଉଛି ପଞ୍ଚମମାନଙ୍କ ସମୟରେ, ରୈବତମାନଙ୍କ ସମୟରେ, ଇଏ ଅଷ୍ଟମ ସ୍କନ୍ଧରେ ଏ କଥା ଆସିବ। ଅଷ୍ଟମ ସ୍କନ୍ଧରେ ଯେତେବେଳେ ମନ୍ମଥର ବିଷୟରେ କୁହାଯିବ, ସେହି ସମୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ରୈବତମାନଙ୍କ ବିଷୟରେ ଯେତେବେଳେ କହିବେ, ସେ ସମୟରେ ତାର ଟୀକାରେ ସିଦ୍ଧର ସ୍ୱାମୀ ଏକଥା କହିଛନ୍ତି ଯେ ଏଇ ଯେଉଁ ଲୀଳାଟି ହେଇଥିଲା ଏ ପଞ୍ଚମନୁ ରୈବତମାନଙ୍କ ସମୟରେ ହେଇଥିଲା। ଯାହା ହଉ, ଭଗବାନ ଆସି ଯୁଦ୍ଧ କରି ଶୁକରଙ୍କ ସହିତ, ଭଗବାନ ଶୁକର ଏବଂ ହିରଣ୍ୟାକ୍ଷ ଯୁଦ୍ଧ ହେଲା। ଭଗବାନଙ୍କର ଯୁଦ୍ଧ ମନବୃତ୍ତି ରହିଥିଲା, ଯୁଦ୍ଧ ସବୁକିଛି ଭଗବାନଙ୍କଠାରୁ ଆସୁଛି, ଜନ୍ମାଦ୍ୟତଃ ସବୁକିଛି ଭଗବାନଙ୍କଠାରୁ ଆସୁଛି, ତେଣୁ ଏ ଯୁଦ୍ଧ ମନବୃତ୍ତି ମଧ୍ୟ ଭଗବାନଙ୍କ ଆସିଥିଲା, ଯେଉଁଥିପାଇଁକି ଏଇଭଳି ଭାବରେ ବ୍ୟବସ୍ଥା ହେଇଥିଲା। ଚାରି କୁମାର ଯାଇ ତାଙ୍କୁ ଅଭିଶାପ ଦେଇଥିଲେ, ଠିକ ତାକୁ କୁହାଯାଉଛି ଏଇଦେଉ ତୁ ପାର୍ଶ୍ୱ ଦେଉ ପାର୍ଶ୍ୱ ଦେଉ, ଦୁଇ ବଚନରେ କୁହାଯାଉଛି ଏ ଦୁଇ ଜଣ ଜୟ ଏବଂ ବିଜୟ ଦୁଇ ଜଣ ଏତୁ ତୁ ପାର୍ଶ୍ୱ ଦେଉ। ଅଶ୍ୟ ଭଗବାନଙ୍କର ମାନେ ସବୁ ପାର୍ଶ୍ୱଦ, ଏ ସାଧାରଣ ବ୍ୟକ୍ତି ନୁହନ୍ତି ଭଗବାନ ପାର୍ଶ୍ୱଦ, କିନ୍ତୁ ସ୍ଥାପା ଜାତା ଜାତୋ ଅସତ୍ଗତି, ଅସତ୍ଗତି ଯେଉଁ ହେଲା, ଯେଉଁମାନେ ଥରେ ଭଗବତ ଧାମକୁ ଯାଆନ୍ତି ତାଙ୍କର ପତନ ହୁଏ ନାହିଁ। ତେଣୁ ଏ ବିଷୟରେ ଆମର ଜ୍ୟୋତିଷରେ ମଧ୍ୟ ବହୁତ ପ୍ରକାର ବାଦ ବିବାଦ ସବୁ ରହିଛି। ତେଣୁ ଯାହା ହଉ, ଏଠି କୁହାଯାଉଛି ଯେ ସେଠୁ କେବେ ହେଲେ ଜଣଙ୍କର ପତନ ହୁଏ ନାହିଁ, କି ଜଗତ ଜଗତ୍ତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ସେ ଧାମକୁ ଗଲେ ସେଠୁ କେହି ତାଙ୍କର ପତନ ହୁଏ ନାହିଁ। ବ୍ରହ୍ମଲୋକଠାରୁ ମଧ୍ୟ ପତନ ଅଛି, ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମା ମଧ୍ୟ ତାଙ୍କର ମଧ୍ୟ ପତନ ହୋଇଯାଉଛି। ଯଦିଓ ବ୍ରହ୍ମା ସାଧାରଣତଃ ଭୌତିକ ଜଗତ ଶେଷ ହେଲେ ବ୍ରହ୍ମାଙ୍କର ଯେତେବେଳେ ପରମାଣୁ ଶେଷ ହୋଇଯାଏ ସେତେବେଳେ ସେ ଭଗବତ ଧାମକୁ ଯାଆନ୍ତି, କିନ୍ତୁ ସବୁ ବ୍ରହ୍ମା ଭଗବତ ଧାମକୁ ଯାଆନ୍ତି ନାହିଁ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ କଥାଟି ବିଶ୍ୱନାଥ ଠାକୁର ଠାକୁର ତାଙ୍କ ଭାଷାରେ କହିଛନ୍ତି। ତେଣୁ ସେ କହିଛନ୍ତି ତିନି ପ୍ରକାର ବ୍ରହ୍ମା ରହିଛନ୍ତି, ଗୋଟିଏ ହେଉଛନ୍ତି କର୍ମ ମାର୍ଗରେ ଯେଉଁମାନେ ଅଗ୍ରସର ହେଇ ବ୍ରହ୍ମାପଦ ପ୍ରାପ୍ତ ହେଉଛନ୍ତି, ସ୍ୱଧର୍ମନିଷ୍ଠ ସତଧର୍ମ ବି ପୁମାନ, ନିଜ ସ୍ୱଧର୍ମ ପୂଜାରୀ ଠିକ୍ ଭାବରେ ଶହେ ଜନ୍ମ ଧରି ପାଳନ କରୁଛନ୍ତି, ସେ ଯେଉଁ ବ୍ରହ୍ମା ସେମାନେ କର୍ମୀ ବ୍ରହ୍ମା ଯେଉଁମାନେ ଅଛନ୍ତି ସେମାନେ ତାଙ୍କର ପୁଣି ପତନ ହେବ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଇକି ଶହେ ଜନ୍ମ ଧରି ନିଜ ସ୍ୱଧର୍ମ ପାଳନ କରୁଛନ୍ତି ସେମାନେ ମୁକ୍ତି ପାଇଲେ ମଧ୍ୟ ତାଙ୍କର ପୁଣି ପତନ ହେବାର ସମ୍ଭାବନା ରହିଛି, କିନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଇ ଏଇ ବ୍ରହ୍ମାପଦ ପ୍ରାପ୍ତ ହୋଇଛନ୍ତି ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନେ ଭଗବତ ଧାମକୁ ଯିବେ। କିନ୍ତୁ ଚିତ୍ ଜଗତକୁ ଥରେ ଗଲା ପରେ ଆଉ କି ଫେରନ୍ତି ନାହିଁ, ଜଗତ ନ ନିବର୍ତ୍ତନ୍ତେ ତ ଧାମ ପରମ ମମ, କିନ୍ତୁ ଇଏ ଯେଉଁ ରିଲେଟ ହେଇଛି ଏଇଟା ଭଗବାନଙ୍କ ଇଚ୍ଛାରେ ହେଇଛି, ସେଥିପାଇଁ ଏଇ ଦୁଇ ଜଣ ଜୟ ଏବଂ ବିଜୟ ସେମାନଙ୍କୁ ଅଭିଶାପ ମିଳିଲା। ଚାରି କୁମାର ସନକ ସନାତନ ସନାତନ ସନତ କୁମାର, ଏଇ ଚାରି କୁମାର ତାଙ୍କୁ ଅଭିଶାପ ଦେଲେ। ତେଣୁ ଏକଥା କହୁଛି ଏତୌ ତୌ ପାର୍ଶ୍ୱଦ ଅଶ୍ୟ ସାପାତ ଜାତୌ ଅସଦ୍ଗତି, ସାପାତ ଚାରି କୁମାରଙ୍କ ଅଭିଶାପରେ ନହେଲେ ତାଙ୍କର ପତନ ହେଇନଥାନ୍ତା ଏବଂ ଭଗବାନଙ୍କର ଯୁଦ୍ଧ ହେଇପାରିନଥାନ୍ତା, ଭଗବାନଙ୍କ ଯୁଦ୍ଧ ମନବୃତ୍ତି ପୂରଣ ହେଇପାରିନଥାନ୍ତା, ଭଗବାନ ଯାହା ଚାହିଁବେ ତାହା ହେବ, ତେଣୁ ଭଗବାନ ବ୍ୟବସ୍ଥାରେ ଏସବୁ ହେଇଛି। ତେଣୁ ପୁନଃ କତିପୟ ସ୍ଥାନ ହେଇ, କତିପୟ ସ୍ଥାନ ହେଇ କହିଲେ ତିନୋଟି ଜନ୍ମ ସେ ନେବେ, ଇଏ ସତ୍ୟଯୁଗର ଘଟଣା, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଭଗବାନ ଦୁଇଟି ଅବତାର ନେଲେ, ହିରଣ୍ୟାକ୍ଷକୁ ବଦ୍ଧ କରିବା ପାଇଁ ଭଗବାନ ଶୁକର ରୂପରେ ବା ବରାହ ରୂପରେ ଆସି ତାଙ୍କ ସହିତ ଯୁଦ୍ଧ କଲେ, ତାଙ୍କର ଯୁଦ୍ଧ ମନବୃତ୍ତି ପୂର୍ଣ୍ଣ ହେଲା। ଏବଂ ହିରଣ୍ୟକଶିପୁ ମଧ୍ୟ ଭଗବାନ ନୃସିଂହଦେବ ରୂପରେ ଆସି ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହତ୍ୟା କରିବେ, ଇଏ ଗୋଟିଏ ଘଟଣା। ତାପରେ ଆଉ ଗୋଟିଏ ଯୁଗ, ଆଉ ଗୋଟିଏ ଥର ଭଗବାନ ଆସିବେ, ଏମାନେ ସବୁ ଆସିବେ ତ୍ରେତା ଯୁଗରେ, ତ୍ରେତା ଯୁଗରେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଆସିବେ ଏବଂ ଭଗବାନ ରାମଚନ୍ଦ୍ର ରୂପରେ ସେ ଦୁଇ ଜଣଙ୍କୁ ହତ୍ୟା କରିବେ, ଏବଂ ଦ୍ୱାପର ଯୁଗରେ ସେମାନେ ଆସିବେ ଶିଶୁପାଳ ଏବଂ ଦନ୍ତପକ୍ଷ ରୂପରେ ଏବଂ ଭଗବାନ କୃଷ୍ଣ ତାଙ୍କୁ ହତ୍ୟା କରିବେ। ହତ୍ୟା କରିବା ମାନେ ସେ ଗୋଟେ ଲୀଳା, ଯେମିତି ଡ୍ରାମାରେ ରିହର୍ସଲରେ ଡ୍ରାମାରେ ସବୁ ହେଉଛି କିଏ କାହାକୁ ହତ୍ୟା କରୁଛି ସବୁ କହୁଛି, ପ୍ରକୃତରେ ସେ ନୁହଁ। ସେହିଭଳି ଭାବରେ ଭଗବାନଙ୍କର ସେମାନେ ପାର୍ଶ୍ୱଦ ଅତ୍ୟନ୍ତ ପ୍ରିୟ ବ୍ୟକ୍ତି, ଭଗବାନ ଅର୍ଜୁନଙ୍କୁ ମାଧ୍ୟମରେ କହୁଛନ୍ତି ଅର୍ଜୁନ କୌତୈର ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶତି, ମୋର ଭକ୍ତର କେବେ ବିନାଶ ନାହିଁ, ତେଣୁ ତାଙ୍କର ପ୍ରିୟଜନ ଯିଏକି ଚିତ୍ରଗତରେ ରହିଛନ୍ତି ଦ୍ୱାରପାଳ ତାଙ୍କର ଆଉ ତାଙ୍କର ଏ ଲୀଳା ଅଭିନୟ ଗୋଟେ ହେଉଥିଲା, ତେଣୁ ସେଇ ତାଙ୍କର ନିଜ ଜନମାନେ ଆସି ତାଙ୍କର ଲୀଳାରେ ଭାଗ ନେବେ। ତେଣୁ ଏହିଭଳି ଭାବରେ ପୁନଃ କତିପୟ ସ୍ଥାନେଇ ପ୍ରପଶ୍ୟେତେ ହି ଜନ୍ମଭି, ତେଣୁ ପୁଣି ସେ ଏଇ ତିନି ଜନ୍ମ ପରେ ପୁଣି ତାଙ୍କର ଧାମକୁ ବୈକୁଣ୍ଠ ଧାମକୁ ଆସିବେ। ତେଣୁ ଯାହା ହଉ ଏ ଲୀଳାଟି ଯେତେବେଳେ ସମ୍ପନ୍ନ ହେଲା, ଭଗବାନ ହତ୍ୟା କଲେ, ଶୁକରଦେବ ହତ୍ୟା କଲେ ହିରଣ୍ୟାକକୁ, ତେଣୁ ଦେବତାମାନେ ତିରିଶ ଶ୍ଳୋକରେ କୁହାହେଉଛି ଦେବା ଉଚୁ, ଦେବତାମାନେ ବହୁତ ଆନନ୍ଦିତ ହେଇଛନ୍ତି। ତେଣୁ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ନମୋ ନମସ୍ତେ କ୍ଷୀରଯଜ୍ଞ ତନ୍ତବେ, ଏ ପ୍ରଭୁ ଆମେ ଆପଣଙ୍କୁ ନମସ୍କାର ପ୍ରଣାମ କରୁଛୁ, ପୁନଃ ପୁନଃ ପ୍ରଣାମ କରୁଛନ୍ତି। ଭଗବାନଙ୍କ କୃପାରେ ସେମାନେ ଅଭିଭୂତ ହେଇଯାଉଛନ୍ତି। ଯେଉଁ ହିରଣ୍ୟାକର ପ୍ରାଦୁର୍ଭାବରେ ସେମାନେ ତ୍ରାହି ତ୍ରାହି ଇଏ କରୁଥିଲା, ପୂର୍ବରୁ ପ୍ରଣାମ କରାଯାଇଛି, ଯାଇକି ଦେବଲୋକରେ ଯାଇକି ଆହ୍ୱାନ କରୁଥିଲା, ଇନ୍ଦ୍ର ସବୁ ଲୁଚିକି ରହୁଥିଲେ, ଏବଂ ବରୁଣ ଲୋକରେ ଯାଇକି ମଧ୍ୟ ବରୁଣକୁ ଆହ୍ୱାନ କରୁଥିଲା। ତେଣୁ ବରୁଣ ମଧ୍ୟ କ୍ରୋଧ କରିକି ଯୁଦ୍ଧ କରିନଥିଲେ, କିନ୍ତୁ ସେ କହିଥିଲେ ତୁମର ଉପଯୁକ୍ତ ଶତ୍ରୁ ସହିତ ତୁମର ଯୁଦ୍ଧ ହେବ, ଏସବୁ କହିଥିଲେ, ସେ ବର୍ଣ୍ଣନା କରାଯାଇଛି। ତେଣୁ ସବୁ ଦେବତାମାନେ ଭୟରେ ରହିଥିଲେ, ଆଜି ଯେତେବେଳେ ମୃତ୍ୟୁବରଣ କରୁଛି ହିରଣ୍ୟାକ୍ଷ, ସେତେବେଳେ ସେମାନେ ଏତେ ଆନନ୍ଦିତ ହେଇଯାଉଛନ୍ତି। ତେଣୁ ନମୋ ନମସ୍ତେ ଦୁଇଥର କହୁଛନ୍ତି, ଗୋଟିଏ ଥର କହିଥିଲେ ବି ହେଇଥାନ୍ତା, ଦୁଇଥର କହିବା ଏତେ ଆନନ୍ଦିତ ଆନନ୍ଦ ବିଭୋରରେ ଭଗବାନଙ୍କୁ ଦୁଇ ପ୍ରଣାମ କରୁଛନ୍ତି। ନମୋ ନମସ୍ତେ ଦୁଇଥର ଶବ୍ଦ ବ୍ୟବହାର କରାଯାଇଛି, ନମ ନମ ତେ ଆପଣଙ୍କୁ ପ୍ରଭୁ ଆମେ ପ୍ରଣାମ କରୁଛୁ, ପୁନଃ ପ୍ରଣାମ କରୁଛୁ। ଯେମିତି ଭଗବତ ଗୀତାରେ ଅର୍ଜୁନ ଭଗବାନ ପ୍ରଣାମ କରୁଛନ୍ତି, ଭଗବାନଙ୍କ ବିଶ୍ୱରୂପ ଦେଖିଲେ ସେତେବେଳେ ସେ କହୁଛନ୍ତି, ହଜାର ହଜାର ଥର ପ୍ରଣାମ କରୁଛନ୍ତି, ବାୟୋର୍ଯ୍ୟମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ସହସ୍ରକୃତ୍ୟ ପୁନଃ ଭୂୟୋପି ନମୋ ନମସ୍ତେ ନମ ପୁରସ୍ତା ତତ୍ପୃଷ୍ଟତସ୍ତେ ନମସ୍ତେ ତୁ ସର୍ବତୈବ ସର୍ବ। ତେଣୁ ଏହିଭଳି ଭାବରେ ହଜାର ହଜାର ଥର ପ୍ରଣାମ କରିଛନ୍ତି ଅର୍ଜୁନ ଭଗବାନ। ତେଣୁ ତା ପୂର୍ବରୁ ଗୋଟେ ଶ୍ଳୋକ କହିଛନ୍ତି ସେ ଅର୍ଜୁନ, କାହିଁକି ଲୋକମାନେ ପ୍ରଣାମ କରୁନାହାନ୍ତି ଭଗବାନଙ୍କୁ? ଭଗବତ ଗୀତାରେ ଯେତେବେଳେ ସମସ୍ତ ଜ୍ଞାନ ପ୍ରଦାନ କରି ଅନ୍ତିମରେ ଚାରୋଟି କଥା କହିଲେ ଅର୍ଜୁନଙ୍କୁ, କହିଲେ ଏଇ ଚାରୋଟି କଥା ଯଦି ତୁମେ କରିବ ତ ମୋତେ ପ୍ରାପ୍ତ ହୋଇଯିବ। ତା ଦେହରୁ ଚାରୋଟି କଥା କ'ଣ ନା, ମନ୍ମନା ଭବ, ମଦ ଭକ୍ତ, ମଦ ଜାଜି, ମାଂ ନମସ୍କୃତ, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ କାହିଁକି ଲୋକମାନେ ପ୍ରଣାମ କରୁନାହାନ୍ତି? ଷୋହଳଟି କାରଣ ସେ ଦେଇଛନ୍ତି। ସିଦ୍ଧସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି, ତାଙ୍କ ପ୍ରାର୍ଥନାରେ ଯେଉଁ କହିଛନ୍ତି, କସ୍ମାତେନ ନମିରନ୍ ମହାତ୍ମନ୍ ଗରୀୟସେ ବ୍ରହ୍ମଣ ପିଆଦି କର୍ତ୍ତେ ଅନନ୍ତ ଦେବେଶ ଜଗନ୍ ନିବାସ ତୁମକ୍ଷରଂ ସତସତ୍ ପରମ ଯତ୍ ତମାଦିଦେବ ପୁରୁଷ ପୁରାଣ ତମସ୍ତ ବିଶ୍ୱାସ ପରମଂ ନିଧାନଂ ବେତାସି ବେଦ୍ୟଂ ଚ ପରଂ ଚ ଧାମ ତ୍ୱୟା ତତଂ ବିଶ୍ୱମ ଅନନ୍ତ ରୂପ। ଏ ଶ୍ଳୋକ ଦୁଇଟିରେ ଅର୍ଜୁନ ଷୋହଳଟି କାରଣ ଦେଇଛନ୍ତି, ପ୍ରଥମ ଶ୍ଳୋକରେ ନଅଟି କାରଣ ଏବଂ ଦ୍ୱିତୀୟ ଶ୍ଳୋକରେ ସାତଟି କାରଣ ରହିଛି କାହିଁକି ଆମେ ଭଗବାନଙ୍କୁ ପ୍ରଣାମ କରିବା। କିନ୍ତୁ ଏତେ କାରଣ ସତ୍ୟ ମଧ୍ୟ ଲୋକମାନେ ପ୍ରଣାମ କରୁନାହାନ୍ତି ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତେଣୁ ସେ କହୁଛନ୍ତି, ତସ୍ମାତ୍ ପ୍ରତିଦିନ ନମିରନ୍ ମହାତ୍ମା, ପ୍ରଭୁ ଏ ମହାତ୍ମା କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି? ଗରିୟସେ ଆପଣ ହେଉଛି ସବୁଠାରୁ ଶ୍ରେଷ୍ଠ, ଗରିୟସେ ବ୍ରହ୍ମଣ ବ୍ରହ୍ମାଙ୍କ ଠାରୁ ମଧ୍ୟ ଆପଣ ଶ୍ରେଷ୍ଠ, ଏବଂ ଆପଣ ହେଉଛି ଆଦିକର୍ତ୍ତା, ଆପଣ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ଏହିଭଳି ଭାବରେ ଷୋହଳଟି କାରଣ ସେ ଦେଇଛନ୍ତି, କିନ୍ତୁ ତଥାପି ଲୋକମାନେ ଭଗବାନଙ୍କୁ ପ୍ରଣାମ କରୁନାହାନ୍ତି। ଅବଶ୍ୟ ତା'ର କାରଣ ଭଗବାନ କହିଛନ୍ତି, କାହିଁକି ମୋତେ ପ୍ରଣାମ କରୁନାହାନ୍ତି? ନା ନ ମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ପ୍ରଭୃତ ଜ୍ଞାନମ ଆସୁରମ ଭାବମାଶ୍ରିତା। ଏହି ଚାରି ପ୍ରକାର ବ୍ୟକ୍ତି ଦୁଷ୍କୃତିବାନ ବ୍ୟକ୍ତି, ସେମାନେ ଭଗବାନଙ୍କୁ ପ୍ରଣାମ କରୁନାହାନ୍ତି ବା ଭଗବାନଙ୍କ କଥା ଶୁଣୁନାହାନ୍ତି, ଭଗବାନଙ୍କୁ ଶରଣରେ ଯାଉନାହାନ୍ତି। ଚାରି ପ୍ରକାର ବ୍ୟକ୍ତି, ଯେଉଁମାନେ ମୂର୍ଖ ବ୍ୟକ୍ତି ଏବଂ ଯେଉଁମାନେ ଚାରି ଲକ୍ଷ ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ଏବଂ ଯେଉଁମାନଙ୍କର ଜ୍ଞାନ ଥିଲେ ମଧ୍ୟ ମାୟା ଦ୍ୱାରା ଅପହୃତ ହୋଇଯାଇଛି ତାଙ୍କର ଜ୍ଞାନ, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଆଜି ଏଇ ଯେଉଁ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଏ ଅସୁର ଭାବ ପ୍ରାପ୍ତ ହୋଇଛନ୍ତି, ଅସୁର ଭାବ ପ୍ରାପ୍ତ ହୋଇଛନ୍ତି କାହିଁକି ନା ଚାରି କୁମାରଙ୍କ ଅଭିଶାପରେ। ତେଣୁ ଅସୁରର ଯେଉଁ ରହିଛି ଗୁଣ ସେ ଭଗବାନଙ୍କ ଶରଣରେ ଯିବେ ନାହିଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ହିରଣ୍ୟାକ୍ଷ ବିଷୟରେ ବର୍ତ୍ତମାନ ଆମେ ଶ୍ରବଣ କଲେ, ହିରଣ୍ୟକଶିପୁ ବିଷୟରେ ସପ୍ତମ ସ୍କନ୍ଧରେ ଶ୍ରବଣ କରିବା। ତେଣୁ ଏହିସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଅସୁର ସ୍ୱଭାବ ବିଷୟରେ କହିଛନ୍ତି ବିସ୍ତାର ଭାବରେ, ସେଥିରେ କହିଛନ୍ତି ଯେ ଅସତ୍ୟଙ୍ଗ ପ୍ରତିଷ୍ଠାନ୍ତେ ଜଗତ ଆହୁର ଅନିଶ୍ୱରମ୍, ଏ ଜଗତରେ କୌଣସି ଈଶ୍ୱର ବା ଭଗବାନ ନାହାନ୍ତି ବୋଲି ସେମାନେ କହିବେ। ଆଉ ଯଦି ବା କିଏ ଈଶ୍ୱର ଅଛନ୍ତି ସେ ହେଉଛି ମୁଁ, ଈଶ୍ୱର ମାମ ଭୋଗୀ ସିଦ୍ଧହମ୍ ବଳବାନ ସୁଖୀ। ଏସବୁ ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ କୁହାଯାଇଛି, ଲକ୍ଷଣ ବିଷୟରେ କୁହାଯାଇଛି। ତେଣୁ ଏଇଭଳି ଭାବରେ ହଜାର ହଜାର ଥର ପ୍ରଣାମ କରିଛନ୍ତି ଅର୍ଜୁନ, ସାମ୍ନାରେ ପ୍ରଣାମ କରୁଛନ୍ତି ହଜାର ଥର, ପଛରେ ହଜାର ଥର ପ୍ରଣାମ କରୁଛନ୍ତି, ଚାରିପଟେ ଦୁଇ ପାର୍ଶ୍ୱରେ ହଜାର ହଜାର ଥର ପ୍ରଣାମ କରୁଛନ୍ତି, ଏଇଭଳି ଭାବରେ ହଜାର ହଜାର ଥର ପ୍ରଣାମ କରୁଛନ୍ତି। ତେଣୁ ଆମର ଯେଉଁ ଭଗବାନଙ୍କର ନାମ ଆମେ ନେଉଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଆମେ ଯେତେବେଳେ ଶହେ ଆଠ ଥର ନାମ ପୂରଣ ହେଉଛି ସେତେବେଳେ ପୁଣି ଆମେ ସବୁ ପ୍ରଣାମ କରୁଛେ। ଆମ ଷଡ଼ ଗୋସ୍ୱାମୀ ଷ୍ଟକରେ ଷଡ଼ ଗୋସ୍ୱାମୀ ମାନେ ସେଇଭଳିଆ ପ୍ରଣାମ କରୁଥିଲେ, ନାମ ଗାନ ସଂଖ୍ୟା ପୂର୍ବକ ନାମ ଗାନ ନଦୀ, ସଂଖ୍ୟା ପୂର୍ବକ ଭଗବାନଙ୍କର ନାମ ନେଉଥିଲେ ଏବଂ ନାମଗାନ ପରେ ପୁଣି ପ୍ରଣାମ କରୁଥିଲେ ନଦୀ, ସଂଖ୍ୟା ପୂର୍ବକ ନାମ ଗାନ ନଦୀ, କାଳାବସାନିକୁ ଦେଉ ପ୍ରଣାମ କରୁଥିଲେ, ସବୁ ବୈଷ୍ଣବମାନଙ୍କୁ ସବୁ ଆଚାର୍ଯ୍ୟମାନଙ୍କୁ ସମସ୍ତଙ୍କୁ ପ୍ରଣାମ କରୁଥିଲେ, ସ୍ତୁତି ରହିକି ପ୍ରଣାମ କରୁଥିଲେ, ନମ ନମସ୍ତେ ଏଇଭଳି ଭାବରେ ସବୁ ପ୍ରଣାମ କରୁଥିଲେ, ଖାଲି ମନରେ କହୁନଥିଲେ ଦଣ୍ଡବତ ପ୍ରଣାମ କରୁଥିଲେ। ଏଇଭଳି ଭାବେ ବିଭିନ୍ନ ଆଚାର୍ଯ୍ୟମାନଙ୍କର ଷଡ଼ ଗୋସ୍ୱାମୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଗୋଟିଏ ଥର ମାଳା ସମ୍ପୂର୍ଣ୍ଣ ହେଲେ ସେ ସମସ୍ତଙ୍କୁ ପ୍ରଣାମ କରୁଥିଲେ, ଅନେକ ଥର ପ୍ରଣାମ କରୁଥିଲେ। ତେଣୁ ଏଇ ନମସ୍କାର ବା ପ୍ରଣାମ ବହୁତ ଗୁରୁତ୍ୱପୂର୍ଣ୍ଣ, ଏହି ମାଧ୍ୟମରେ ଭଗବାନ ମଧ୍ୟ ପ୍ରୀତ ହୋଇଯାଆନ୍ତି, ପ୍ରଣାମ କଲା ମାତ୍ରେ ପ୍ରୀତ ହୋଇଯାଆନ୍ତି। ତେଣୁ ପ୍ରଣାମ ନମ ଯେଉଁ କରିବାର ବହୁତ ତା'ର ଉପାଦେୟତା ରହିଛି, ପ୍ରଣାମ କରିଦେଲେ ମାନେ ଭଗବାନ ପ୍ରୀତ ହୁଅନ୍ତି। ସେଥିପାଇଁ କୁନ୍ତୀ ଦେବୀ ତାଙ୍କ ସ୍ତୁତିରେ ପ୍ରଥମେ ସେ କଥା କହୁଛନ୍ତି, ନମ କ'ଣ ନମ ନମସ୍ତେ ପୁରୁଷତ୍ୱାଦ୍ୟମ ଈଶ୍ୱର ପ୍ରକୃତେ ପରମ ଅଲକ୍ଷ୍ୟଂ ସର୍ବଭୂତାନାମ ଅନ୍ତର୍ବହି ଅବସ୍ଥିତମ୍। କୁନ୍ତୀ ସ୍ତୁତି ଯେଉଁ କରିଛନ୍ତି, ଛବିଶଟି ନା କେତୋଟି ସ୍ତୁତି କରିଛନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ପ୍ରଥମେ ଏଇ ନମସ୍କାରରୁ ଆରମ୍ଭ କରିଛନ୍ତି, ନମ ନମସ୍ତେ ପୁରୁଷତ୍ୱାଦ୍ୟମ, ଆପଣ ହେଉଛନ୍ତି ଆଦି ପୁରୁଷ। ଯଦିଓ ଆପଣ ବର୍ତ୍ତମାନ ମୋର ପୁତ୍ରା ହିସାବରେ ଆସିଛନ୍ତି, କିନ୍ତୁ ଆପଣ ମୁଁ ଜାଣିଛି ଆପଣ ହେଉଛନ୍ତି ଆଦି ପୁରୁଷ। ନମସ୍ତେ ନମସ୍ତେ ପୁରୁଷତ୍ୱାଦ୍ୟମ ଅଲକ୍ଷ ଅନ୍ତର୍ବହି ଅବସ୍ଥିତମ୍, ଆପଣ ରଥରେ ରହିକରି ମଧ୍ୟ ମୁଁ ଦେଖୁଛି ଆପଣ ନିଜକୁ ବିସ୍ତାର କରି ଉତ୍ତରାଙ୍ଗର ମୋର ବହୁ ଉତ୍ତରାଙ୍ଗ ଗର୍ଭରେ ପ୍ରବେଶ କରି ମୋର ନାତିକୁ ରକ୍ଷା କରିଛନ୍ତି। ଏଣୁ ପୁତିଦେବୀ ଏଇଟାକୁ ଦର୍ଶନ କରିଛନ୍ତି ଭଗବାନ କୃପାରୁ, ଏଇଟା ଦେଖିପାରିଲେ। ତେଣୁ ସେ କହୁଛନ୍ତି ନମସ୍ତେ ପୁରୁଷତ୍ୱାଦ୍ୟମ ଈଶ୍ୱର ପ୍ରକୃତି ପରମ, ଆପଣ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ ଏବଂ ଭୌତିକ ଜଗତର ଉର୍ଦ୍ଧ୍ୱରେ ପ୍ରକୃତି ପରମ। ଅଲକ୍ଷ୍ୟାଂଶର ଭୂତାନ ଏଇଟାକୁ ସମସ୍ତେ ଦେଖିପାରିବେ ନାହିଁ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଦେଖିପାରିବେ ବା ଜାଣିପାରିବେ। ଅନ୍ତର୍ବହି ଅବସ୍ଥିତ, ଯଦିଓ ଆପଣ ଅନ୍ତରରେ ରହିଛନ୍ତି ବାହାରେ ରହିଛନ୍ତି ତଥାପି ଲୋକମାନେ ଦେଖିପାରୁନାହାନ୍ତି, ମାୟା ଜବନିକାଚ୍ଛନ୍ନମ ଏଇଭଳି ଭାବରେ ବହୁତ ସ୍ତୁତି କରିଛନ୍ତି। ତେଣୁ ଏ ନମସ୍କାର ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ଦେବତାମାନେ ସେହିଭଳି ଭାବରେ ଭଗବାନ ପ୍ରଣାମ କରୁଛନ୍ତି, ନମୋ ନମସ୍ତେ ଅଖିଳ ଯଜ୍ଞ ତନ୍ତବେ, ସବୁ ଯଜ୍ଞର ସେ ହେଉଛନ୍ତି ଅଖିଳ ଯଜ୍ଞ, ଯେତେ ଯଜ୍ଞ ରହିଛି ଅନେକ ଯଜ୍ଞ ବିଷୟରେ ବେଦରେ ବର୍ଣ୍ଣନା କରାଯାଇଛି, ଦ୍ରବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ତଥାପରେ ସ୍ୱଧାୟ ଜ୍ଞାନ ଯଜ୍ଞ ଯଥ ସଂସ୍କୃତ ବ୍ରତା ଏବଂ ବହୁବିଧ ଯଜ୍ଞ ବିଦ୍ୟା ବ୍ରହ୍ମଣ ମୁଖେ, ବେଦରେ ବହୁତ ପ୍ରକାର ଯଜ୍ଞ ରହିଛି ଅନୁମୋଦିତ, ଏସବୁ ବେଦରେ ଅନୁମୋଦିତ ଯଜ୍ଞ ରହିଛି। ଯଦିଓ ଜୟ ଶ୍ରୀ ରାଧା ମଧୁମ ଯୋଗୀ, ଯଦିଓ ବହୁତ ପ୍ରକାର ଯଜ୍ଞ ରହିଛି କିନ୍ତୁ ବିଶେଷ ଭାବରେ ତ୍ରେତା ଯୁଗର ଯୁଗଧର୍ମ ହେଉଛି ଏହି ଯଜ୍ଞ, ତୃତୀୟା ଯୋଗତ ମକ୍ଷେଇ, ତ୍ରେତା ଯୁଗର ଯୁଗଧର୍ମ ଥିଲା ଯଜ୍ଞ। ଯଜ୍ଞ ମାଧ୍ୟମରେ ଭଗବାନଙ୍କ ଆରାଧନା କରାଯାଉଥିଲା। କିନ୍ତୁ ଅନ୍ୟ ଯୁଗରେ ଯେଉଁ ସବୁ ଯଜ୍ଞ ଥିଲା, ଏ ଯୁଗରେ କେବଳ କଳି ଯୁଗରେ ଗୋଟିଏ ଯଜ୍ଞ ଅନୁମୋଦିତ ଯଜ୍ଞ, ସେ ହେଉଛି ନାମ ଯଜ୍ଞ। ଅଶ୍ୱମେଧ ଗଭାଲବ୍ଧ୍ୟମ ସନ୍ୟାସ ଫଳପୌତ୍ରିକମ ଦେବରେଣ ସୁଦୋତ୍ପତି କଳୁ ପଞ୍ଚ ବିବର୍ଜେ, ଏହିସବୁ ପାଞ୍ଚଟି ଯଜ୍ଞ ଯେଉଁ ରହିଥିଲା ଅନ୍ୟ ଯୁଗମାନଙ୍କରେ, ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ସନ୍ୟାସ ବି ଗୋଟେ ଯଜ୍ଞ, ଫଳପୈତୃକମ ସାଧ ଦେବା ସେ ବି ଗୋଟେ ଯଜ୍ଞ, ଦେବରଣ ସୁତୋତ୍ପତି ପୁତ୍ର ଉତ୍ପନ୍ନ କରିବା ସେ ବି ଗୋଟେ ଯଜ୍ଞ, ଯଦି ସ୍ୱାମୀ ମରିଗଲା ତା'ର ଭାଇ ତାଙ୍କ ଭାଇ ଦେବର ସହିତ ସାଙ୍ଗ କରି ପୁତ୍ର ଉତ୍ପନ୍ନ କରିବେ। ତେଣୁ ଇଏ ଅନ୍ୟ ଯୁଗରେ ଥିଲା, କଳିକାଳରେ ଏଇଟା ବନ୍ଦ କରାଯାଇଛି। ଇଏ ହେଉଛି ବୃହତ ପୁରାଣ କେଉଁଥିରେ ବ୍ରହ୍ମ ବୈବର୍ତ୍ତ ପୁରାଣ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ କଳିଯୁଗରେ ଏକମାତ୍ର ଅନୁମୋଦିତ ଯଜ୍ଞ ହେଉଛି ଭଗବାନଙ୍କର ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଅଖିଳ ଯଜ୍ଞ ତତ୍ତ୍ୱେ ସବୁ ଯଜ୍ଞର ଉପଭୋକ୍ତାରେ ହେଉଛନ୍ତି ଭଗବାନ। ଭୋକ୍ତାରମ୍ ଯଜ୍ଞ ତପସା ଭଗବାନ କହିଲେ ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଏକଥା କହୁଛନ୍ତି। ତେଣୁ ଦେବତାମାନେ ଜାଣନ୍ତି, ଯଦିଓ ଦେବତାମାନଙ୍କୁ ପୂଜା କରାଯାଉଛି ଯଜ୍ଞରେ, ଦେବତାମାନଙ୍କୁ ମଧ୍ୟ ଆହୁତି ଦିଆଯାଏ, ଇନ୍ଦ୍ରାୟ ସ୍ୱାହା ଅଗ୍ନାୟ ସ୍ୱାହା ଏସବୁ ବିଭିନ୍ନ ପ୍ରକାର ଦେବତାମାନଙ୍କୁ ଯଜ୍ଞରେ ଆହୁତି ଦିଆଯାଏ, କିନ୍ତୁ ସେ ଯେଉଁ ଆହୁତି ସେମାନେ ପ୍ରାପ୍ତ ହୁଅନ୍ତି ଭଗବାନ ମାଧ୍ୟମରେ। ଭଗବାନ ହେଉଛନ୍ତି ମୂଳ ଉପଭୋଗକାରୀ, ଭଗବାନ ପରୁ ସେମାନେ କିଛି ଯଜ୍ଞ ଭାଗ ପ୍ରାପ୍ତ ହେଉଛନ୍ତି। ତେଣୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ। ତେଣୁ ଏଇ ଯେଉଁ ଦେବତାମାନେ ସେମାନେ ଜାଣନ୍ତି ଭଗବାନଙ୍କର ଅଂଶ ହିସାବରେ ଆମେ ଏଇ ଯଜ୍ଞର ଫଳ ପ୍ରାପ୍ତ ହେଉଛେ। ପ୍ରକୃତରେ ଯେଉଁ ଯଜ୍ଞ କରାଯାଏ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରାଯାଏ, ତେଣୁ ଦେବତାମାନଙ୍କୁ ଯେଉଁ ଦିଆଯାଏ ନୈବେଦ୍ୟ ଦିଆଯାଏ ବା ଘୃତାହୁତି ଦିଆଯାଏ ଭଗବାନଙ୍କର ଅଙ୍ଗ ହିସାବରେ ଦିଆଯାଏ, ଭଗବାନଙ୍କର ବାହୁ ସଦୃଶ, ଦେବତାମାନେ ଭଗବାନ ବାହୁ ସଦୃଶ। ତେଣୁ ଏହିଭଳି ଭାବରେ ଯଜ୍ଞରେ ଯେଉଁ ରହିଛି ବିଧାନ ରହିଛି, କଳିଯୁଗରେ ଏକମାତ୍ର ଅନୁମୋଦିତ ଯଜ୍ଞ ହେଉଛି ଭଗବାନଙ୍କ ନାମ ଯଜ୍ଞ। ଭାଗବତ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ଏ ନବଯୁଗନ୍ଦ୍ର ଏକଥା କହିଛନ୍ତି ଯେ କୃଷ୍ଣ ବର୍ଣ୍ଣ ଦିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଦଦନ୍ଧି ସୁମେଧସ। ଯେଉଁମାନେ ଅତ୍ୟନ୍ତ ବିଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏହି ଭଗବାନ ଯିଏକି କୃଷ୍ଣ ବର୍ଣ୍ଣରେ ଆସିଥିଲେ, କୃଷ୍ଣ ବର୍ଣ୍ଣ ତାଙ୍କର ବର୍ଣ୍ଣ କିଭଳି ନା, ତାଙ୍କର କୃଷ୍ଣ ବର୍ଣ୍ଣ ହେଉଛି କ'ଣ ନା, ସବୁବେଳେ ସେ କୃଷ୍ଣ ଏଇ ଦୁଇଟି ଅକ୍ଷର ଏଇ ଦୁଇଟି ସବୁବେଳେ ଉଚ୍ଚାରଣ କରୁଥିବେ, କୃଷ୍ଣ 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 ଏଇଭଳି ଭାବରେ ଉଚ୍ଚାରଣ କରୁଥିବେ। ଏବଂ ତୁଷା କହିଲେ ଶରୀର ରଙ୍ଗ ହେଉଛି ଅକୃଷ୍ଣ, ଭଗବାନ ଯେଉଁ ଚାରୋଟି ରଙ୍ଗରେ ଆସନ୍ତି, ଅନ୍ୟ ଯୁଗରେ ସତ୍ୟ ଯୁଗରେ ସେ ଶୁକ୍ଳ ବର୍ଣ୍ଣରେ ଆସିଥିଲେ, ତ୍ରେତା ଯୁଗରେ ରକ୍ତ ବର୍ଣ୍ଣରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବର୍ଣ୍ଣରେ ଆସିଥିଲେ, ତେଣୁ ବର୍ତ୍ତମାନ ପୀତ ବର୍ଣ୍ଣରେ ସେ ଆସିଛନ୍ତି। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଷଦମ, ଭଗବାନ ଏକୁଟିଆ ଆସିନାହାନ୍ତି କଳିଯୁଗରେ, ସେ ତାଙ୍କର ଅଙ୍ଗ ନିତ୍ୟାନନ୍ଦ ପ୍ରଭୁ ଉପାଙ୍ଗ ଅଦିତ୍ୟାଚାର୍ଯ୍ୟ ଏମାନଙ୍କ ସହିତ ଏବଂ ଅସ୍ତ୍ର, ତାଙ୍କର ଅସ୍ତ୍ର ହେଉଛି ଭଗବାନଙ୍କ ନାମ, ପାର୍ଷଦ ହେଉଛନ୍ତି ଆମର ଭକ୍ତ ହେଉଛନ୍ତି ଶ୍ରୀବାସ ପଣ୍ଡିତ ଯିଏକି ନାରଦମୁନିଙ୍କ ଅବତାର, ଏମାନଙ୍କ ସମସ୍ତ ସହିତ ଭଗବାନ ଆସନ୍ତି, ତାଙ୍କର ଶକ୍ତି ହେଉଛନ୍ତି ଗଦାଧର ପଣ୍ଡିତ ରାଧାରାଣୀଙ୍କ ସହିତ ଆସିଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି କଳିଯୁଗରେ କୃଷ୍ଣ ନାମ ନାମ ସଂକୀର୍ତ୍ତନ ରୂପ ଯଜ୍ଞରେ ସେମାନେ ଯୋଗଦାନ କରନ୍ତି। ତେଣୁ ଦେବତାମାନେ କହୁଛନ୍ତି ପ୍ରଭୁ ଆପଣ ହେଉଛନ୍ତି ଅକ୍ଷର ଯଜ୍ଞ ତନ୍ତବେ, ଆପଣ ସମସ୍ତ ଯଜ୍ଞର ଉପଭୋଗକାରୀ ଆପଣ, ସ୍ଥିତ ଗୃହୀତ ଆମର ସତ୍ୟମୂର୍ତ୍ତେ, ଯଦିଓ ଆପଣ ପଶୁ ଶରୀରରେ ଆସିଛନ୍ତି, ଆପଣ ତମଗୁଣ ବା ରଜଗୁଣରେ ଏ ଶରୀର ପ୍ରାପ୍ତ ହୋଇନାହାନ୍ତି। ପଶୁ ସାଧାରଣତଃ ସେମାନେ ନିମ୍ନ ଚେତନାରେ ଅଛନ୍ତି, ଉର୍ଦ୍ଧ୍ୱଂ ଗଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ବୁଦ୍ଧିସ୍ଥା, ଅଧୋ ଗଛନ୍ତି ତାମସା। ପଶୁପକ୍ଷୀ ଜନ୍ମ କେତେବେଳେ ଜଣେ ପ୍ରାପ୍ତ ହୁଅନ୍ତି ନା ତମ ଗୁଣରେ ସେମାନେ ପ୍ରାପ୍ତ ହୁଅନ୍ତି, କିନ୍ତୁ ଭଗବାନ ଏ ତମଗୁଣରେ ବା ରଜଗୁଣରେ ଏ ଶରୀର ପ୍ରାପ୍ତ ହୋଇନାହାନ୍ତି, ଏଭଳିକି ସତ୍ୟଗୁଣରେ ଏ ଶରୀର ପ୍ରାପ୍ତ ହୋଇନାହାନ୍ତି। ଶୁଦ୍ଧ ସତ୍ୟ ସ୍ତର ଚିତ ଗୃହୀତ ଅମଳ ସତ୍ୟମୂର୍ତ୍ତେ, ପ୍ରଭୁ ଆପଣ ଏଇ ଅମଳ ସତ୍ୱ ଶୁଦ୍ଧ ସତ୍ୟମୂର୍ତ୍ତି ଧାରଣ କରିଛନ୍ତି ପ୍ରଭୁ, ଆପଣଙ୍କର ଇଏ ଭୌତିକ ମୂର୍ତ୍ତି ନୁହଁ, ଭୌତିକ ରୂପ ନୁହଁ, ଶୁଦ୍ଧ ସତ୍ୱ ସ୍ତରରେ ଆପଣ ଆସନ୍ତି, ବସୁଦେବ ସ୍ତର ସେଟା କୁହାଯାଏ, ପ୍ରଭୁପାଦ ମହାରାଜଙ୍କ ଭାଗବତ କଥା କହୁଛନ୍ତି। ଭାଗବତ ଚତୁର୍ଥ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ଏ ଶ୍ଳୋକଟି ଶିବଜୀ କହିଛନ୍ତି, ମାତା ସତୀ ମୁଁ କହିଛନ୍ତି, सत्त्वं विशुद्धं वसुदेव सद्धितं जदीयते तत्र पुमानपावृता सत्त्वी च तस्मिन् भगवन् वासुदेवे हीयदुःखज मे नमसा विधीयते। विशुद्ध सत्व सरणे वसुदेव कर ताकि वसुदेव कर बोली कहुए तेणु भगवान दुई दिन तले आज तिथि जन्माष्टमी तिथि भगवान आसिले वसुदेव पुत्र रूप आसिले वासुदेव रूप आसिले कहीं शुद्ध सत्व स्तर वसुदेव मध्य शुद्ध सत्व स्तर से भगवान पुत्र रूप आसिले जो मैंने शुद्ध सत्व स्तर को जीवे से मैंने भगवान प्राप्त हे शुद्ध सत्व देवता मैंने जानते से कथा देवता मैंने जब सत्यगुण रही किंतु तांकर सत्यगुणटा मिश्रित होकर रोचे रजतम गुण मिश्रित होकर रोचे शुद्ध सत्व स्तर से नुहति कि भगवान होती शुद्ध सत्व स्तर देवता मैंने सब ऊर्धन कर सत्यता सत्यगुण जो मैंने रे से देवलोक प्राप्त हे तेणु से देवता मैंने आज प्रार्थना करुँच प्रभु आप सत्यगुण नुहत आप शुद्ध सत्य स्तर रजतम गुण कथा कौन कह भगवान गोटे नाम हूँ उत्तम श्लोक ये रजतम गुण से ऊर्धरे भगवान उत्तम श्लोक से तेणु देवता मैंने कहते प्रभु आप स्थित गृहत्वा अमल सत्यमूर्ति आप अमल सत्व शुद्ध सत्यमूर्ति धारण कर प्रभु दिष्टिया हतुयं जगता मरंतु द प्रभु आमर सौभाग्य क्रमे आम दिष्टिया ये आम सौभाग्य जे आपण ताकू हत्या कले हतुयं भगवान छड़ा आई तक हत्या करें कारण भगवान चाहूँ युद्ध करने बड़ी व्यवस्था करते हत्या करें ना हिरण्यकशिपु मध्य कहीं हत्या भगवान निजे ही हत्या करेंगे तेणु ये देवता मानू कृपा करणाय साधुना इंद्रारी व्याकुल लोक बुढ़ती जुगे जुगे देवता मान विरुद्ध सब असुर मैंने लगी था युद्ध कर सब भगवान सब देवता मान रक्षा करती सुरक्षा प्रदान करती भागवत प्रथम स्कंद तृतीय अध्याय अठाईस श्लोक कथा कहुति जे एतिकांश कलापुंस कृष्णस्तु भगवान स्वयं इंद्रारी व्याकुल लोक मृढ़ती जुगे जुगे जितेबाड़ विभिन्न अवतार मान विषय वर्णना करती सुत गोस्वामी से भगवान बलराम एवं भगवान कृष्ण को उन्नीसतम एवं कोड़ेतम अवतार रूप से कहीदे तेणु लोक मैंने भावे से जो मैंने थे अठाशी हजार ऋषि से भावे कृष्ण मध्य जन अवतार तेणुक से स्पष्टीकरण दे ना कृष्ण अवतार नुहति कृष्ण होती मूल व्यक्ति मूल अवतार से तुम्हें सब अवतार आसतांश कलापुंस मुझे मान सब कहली किए से ही पुंस भगवान अंश व भगवान विस्तार व भगवान विस्तार विस्तार कला कहुति किंतु कृष्ण तो भगवान स्वयं कृष्ण हो मूल भगवान से आमर ये संस्थार नाम दिखाई कृष्ण भावना संघ 1966 मसीह जितेबाड़ कृष्ण भावना संघ स्थापित है इसकन स्थापित है से समय प्रथम चिंता पड़ता प्रभुपाद महाराज तो पचार प्रभुपाद जानते सब कि तथापि शिष्य मान पचारे ये इसकन दे कौन असुविधा हम केत कहले ना आम कृष्ण कनसस् न कर गड कनसस्नेस कह कारण कृष्ण कनसस्नेस कह लोक भावे ये हूँ गोटे संप्रदाय तेणु प्रभुपाद महाराज कहले ना ना गड कनसस्नेस कहले किए लोक क्या भावे भगवान बोली किए जानपर भगवान किए भगवान कश्चिन मान व्यतीत तत्व तो खूब क्वचित लोक भगवान तत्व जानती तेणु कृष्ण जे मूल भगवान अधिकांश लोक जानती ना भगवद गीतार भाष्य दिखती बहुत सब दिखती कि कृष्ण हम भगवान बोले जानती ना प्रभुपाद महाराज जो जाते अमेरिका 1965 मसीह से भगवद गीता पांडुलिपिटी हजि जाता तेणु सी डॉक्टर राधाकृष्ण भगवद गीता को लेकिन जाते सी निजे भागवतम जो प्रथम स्कंद को अनुवाद करते भाष्य देते तीन खंड होता ताको गोटे ट्रंक बजे कर नहीं तेनाली भगवद गीता क्लास दौले से डॉक्टर राधाकृष्ण भगवद गीता को सी कहते तेणु से जितेबाड़ गोटे भाष्य रही भगवद गीता नवम अध्याय 34 श्लोक जे मनमना भव मदभक्तो मध्यादि मांग नमस्कुरु मांग नमस्कुर को सी कौन मांग कहले भगवान कृष्ण को नुहता भितर जो भगवान अच्छा नमस्कार करा ये भाव से कही तेणु प्रभुपाद महाराज से क्या कहते से कथा अधिकांश लोक जानते ना भगवान को भगवद गीतार भाष्य दौरान कि भगवान को जानते ना ଭଗବାନ ବାଦ ଦେଇକରି ଏଇ ଏଇସବୁ ଦର୍ଶନକୁ ସେମାନେ ନିଜେ ନିଜର ଫିଲୋସ ମିଶେଇକିରି ତାକୁ ପ୍ରଚାର କରୁଛନ୍ତି। ଖୁବ୍ କ୍ୱଚିତ୍ ଭଗବାନଙ୍କୁ ଜାଣନ୍ତି ତତ୍ତ୍ୱରେ। ତେଣୁ ଏଇ ଯେଉଁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା, ତେଣୁ ଇନ୍ଦ୍ରାରି ବ୍ୟାକୁଳଂ ଲୋକଂ, ଦେବତାମାନଙ୍କର ଅରି ବା ଏ ଅସୁରମାନେ ଯେତେବେଳେ ପ୍ରବଳ ହୋଇଯାଆନ୍ତି, ତାଙ୍କର ରଜଗୁଣର ପ୍ରାଦୁର୍ଭାବ ହୋଇଗଲେ ବା ତମଗୁଣର ଯେତେବେଳେ ପ୍ରାଧାନ୍ୟ ହୋଇଯାଏ ସେତେବେଳେ ସେମାନଙ୍କର ପ୍ରାଧାନ୍ୟ ବଢ଼ିଯାଏ, ତେଣୁ ସେମାନେ ଦେବତାମାନଙ୍କୁ ପରାଭୂତ କରନ୍ତି, ତାଙ୍କୁ ପରାସ୍ତ କରନ୍ତି। ଏଇଭଳି ଭାବରେ ଭଗବାନ ତାଙ୍କୁ ରକ୍ଷା କରନ୍ତି, ଦେବତାମାନଙ୍କୁ ରକ୍ଷା କରନ୍ତି। ଇନ୍ଦ୍ରାରି ବ୍ୟାକୁଳଂ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ, ପ୍ରତି ଯୁଗରେ ଭଗବାନ ଆସି ତାଙ୍କୁ ରକ୍ଷା କରନ୍ତି। ତେଣୁ ଆଜି ଏଇ ଯେଉଁ ସତ୍ୟଯୁଗର ଘଟଣା ହୋଇଛି, ଦେବତାମାନଙ୍କୁ ରକ୍ଷା କରିଛନ୍ତି ପ୍ରଭୁ। ତେଣୁ ଦେବତାମାନେ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଦିଷ୍ଟିଆ ହତୋୟନ୍, ପ୍ରଭୁ ଆପଣ ଆମର ସୌଭାଗ୍ୟ ଆମର ସଦ୍ଭାଗ୍ୟ ଉଦୟ ହୋଇଛି ଆପଣ କୃପାରୁ। ହତୋୟଂ ଇଏ ଅୟଂ ଦେଖୁଛି ଦେଖିକି କହୁଛନ୍ତି, ଅୟଂ ଇଏ ହତ ହୋଇଛି, ଇଏ ଆମର ସଦ୍ଭାଗ୍ୟ ଉଦୟ ହୋଇଛି, ତେଣୁ ଇଏ ହତ ହେଲା, ନହେଲେ ହୋଇପାରିନଥାନ୍ତା। ଦିଷ୍ଟିଆ ହତୋୟଂ ଜଗତା ମରନ୍ତୁ, ତ ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଜଗତା ମରନ୍ତୁ ତ ଜଗତକୁ ବହୁତ କଷ୍ଟ ଦେଉଥିଲା, ଅରନ୍ତୁ ତ ଅରି ଜଗତର ଅରି ହିସାବରେ ବହୁତ ପ୍ରକାର ସମସ୍ତଙ୍କୁ ପୀଡ଼ନ କରିଥିଲା। ତେଣୁ ପ୍ରଭୁ ଆପଣ ଯେଉଁ ତାକୁ ହତ୍ୟା କଲେ, ଆମକୁ କୃପା କରି ଆମର ସୌଭାଗ୍ୟକ୍ରମେ ଆପଣ ତାକୁ ହତ୍ୟା କରିଛନ୍ତି। ତ୍ୱତ୍ପାଦ ଭକ୍ତ୍ୟା ବୈମିଷ ନିବୃତ୍ତା, ପ୍ରଭୁ ଆମେ ଆପଣଙ୍କ ତ୍ୱତ୍ପାଦ ଆପଣ ପାଦପଦ୍ମରେ ଆମେ ଭକ୍ତ ଆଶ୍ରୟ ନେଇଛୁ। ଅସୁରମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନିଅନ୍ତି ନାହିଁ, ସେଇଥିପାଇଁ ସମୁଦ୍ର ମନ୍ଥନରୁ ଅମୃତ ବାହାରିଲେ ମଧ୍ୟ ସେମାନେ ପ୍ରାପ୍ତ ହୋଇପାରିଲେ ନାହିଁ। ସୁଖଦେବ ଗୋସ୍ୱାମୀ ତାଙ୍କର ଟିକା ଶ୍ଳୋକରେ ସେ କଥା କହୁଛନ୍ତି, ଯତ୍ ପାଦ ପଙ୍କଜ ରଜ ଶରଣାନ ଦୈତ୍ୟା, ଅସୁରମାନେ ବହୁତ ଅନ୍ଧସା ବହୁତ ସହଜରେ ଅମୃତକୁ ପାନ କଲେ, କିନ୍ତୁ ଅସୁରମାନେ ଯେହେତୁ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି, ତେଣୁ ସେଥିରୁ ସେମାନେ ବଞ୍ଚିତ ହେଲେ। ତେଣୁ ଆଜି ଦେବତାମାନେ ସେ କଥା କହୁଛନ୍ତି, ପ୍ରଭୁ ତତ୍ ପାଦ ଭକ୍ତ୍ୟା ଆପଣଙ୍କ ପାଦପଦ୍ମରେ ଆମେ ଆଶ୍ରୟ ନେଇଛୁ, ଆମେ ଭକ୍ତିରେ ଆଶ୍ରୟ ନେଇଛୁ। ତେଣୁ ବୟମ ବହୁବଚନ କୁହାଯାଉଛି, ସବୁ ଦେବତାମାନେ ସ୍ତୁତି କରୁଛନ୍ତି ସେ କଥା, ପ୍ରଭୁ ବୟମ ହିଷ ହେ ପ୍ରଭୁ ହେ ନିୟନ୍ତ୍ରଣକାରୀ, ଆପଣ ପ୍ରକୃତିରେ ତାଙ୍କୁ ନିୟନ୍ତ୍ରଣ କରିଛନ୍ତି, ସମସ୍ତଙ୍କୁ ଆପଣ ନିୟନ୍ତ୍ରଣ କରିବା ପରମ ଈଶ୍ୱର। ତେଣୁ ଆଜି ଆମେ ନିର୍ବୃତା ବହୁତ ଆନନ୍ଦିତ ହୋଇଛୁ, ପ୍ରଭୁ ଆପଣ ଏ ହତ୍ୟା କରିଛନ୍ତି ଆମେ ବହୁତ ଆନନ୍ଦିତ ହୋଇଛୁ। ତେଣୁ ଭାଗବତଙ୍କର ଗୋଟେ ଶ୍ଳୋକ ଅଛନ୍ତି, ସେହିଭଳି ଭାବରେ ନୃସିଂହଦେବଙ୍କର ଆବିର୍ଭାବରେ ମଧ୍ୟ ପ୍ରହ୍ଲାଦ ମହାରାଜ ସେ କଥା କହିବେ, କାରଣ ନୃସିଂହଦେବଙ୍କର ଯେଉଁ କ୍ରୋଧ ହୋଇଛି ସେତେବେଳେ କ୍ରୋଧ ତାଙ୍କର ଶାନ୍ତ ହେଉନାହିଁ, ତେଣୁ ପ୍ରହ୍ଲାଦ ମହାରାଜ ଯେତେବେଳେ ସ୍ତୁତି କରୁଛନ୍ତି, ଏ ଶ୍ଳୋକଟି ଯେଉଁ ରହିଛି ଏ ଶ୍ଳୋକଟି ଥରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ କାଲକାଟାରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆଶ୍ରମରେ, ସେହି ସମୟରେ ଗୋଟେ ସାପଟେ ତଳେ ଥିଲା, ପ୍ରଭୁପାଦ ମହାରାଜ ଉପରେ ଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତେଣୁ ସାପଟେ ଗୋଟେ ତଳକୁ ଆସିଗଲା ଆଶ୍ରମକୁ, ତେଣୁ ସବୁ ଶିଷ୍ୟମାନେ ସବୁ ପାଟିତୁଣ୍ଡ ଟିକେ ହେଲା, ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଆସିଲେ ଦେଖିଲେ ସାପଟେ ରହିଛି, ତେଣୁ ସେ କହିଲେ କିଲି ହତ୍ୟା କଲେ ତାକୁ, ତେଣୁ ପ୍ରଭୁପାଦ ମହାରାଜ ସେଇଠି ଥିଲେ, ତେଣୁ ସେ ଯେତେବେଳେ ଶୁଣିଲେ ତାଙ୍କୁ ଟିକିଏ ଲାଗିଲା, ଯେଉଁ ସାଧୁ ହେଇକିରି ହତ୍ୟା କରିବା କଥା କହୁଛନ୍ତି, ହିଂସା କଥା କହୁଛନ୍ତି, ଅହିଂସା ଅହିଂସା ହେଉଛି ସାଧୁର ଲକ୍ଷଣ, ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅହିଂସା ସତ୍ୟମ କ୍ରୋଧ 13 ଅଧ୍ୟାୟରେ ମଧ୍ୟ କୁହାଯାଇଛି, ଏସବୁ ଅହିଂସା ଏସବୁ ସାଧୁର ଲକ୍ଷଣ ସବୁ ରହିଛି। ତେଣୁ କିନ୍ତୁ ଯେତେବେଳେ ଭାଗବତମ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଦେଖିଲେ ସେତେବେଳେ ସେ ଜାଣିଲେ, ପ୍ରକୃତରେ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି, ଶାସ୍ତ୍ର ସମ୍ମତ ଜିନିଷ କହିଛନ୍ତି। ତେଣୁ ପ୍ରହ୍ଲାଦ ତାଙ୍କ ସ୍ତୁତିରେ କହୁଛନ୍ତି, ପ୍ରଭୁ ଯେ ଆପଣ ପ୍ରଭୁ ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା ଯଦକ୍ଷ ମନୁ ଅସୁର ହତତ୍ୱାଦ୍ୟ, ନୃସିଂହଦେବ ଭାବୁଛନ୍ତି ଯେ ପ୍ରହ୍ଲାଦ ମୁଁ ତୁମର ପିତାଙ୍କୁ ହତ୍ୟା କଲି, ତେଣୁ ଲୋକମାନେ ମୋତେ ଖରାପ ଭାବୁଥିବେ, ନା ନା ପ୍ରଭୁ ନା, ଆପଣ ତଦ୍ଯଚ୍ଛ ମନୁ ଆପଣଙ୍କର କ୍ରୋଧକୁ ସମ୍ବରଣ କରନ୍ତୁ, ଏଇ ଯେଉଁ ଅସୁରକୁ ଆପଣ ହତ୍ୟା କରିଛନ୍ତି, ଅସୁର ହତ୍ୟା ତୋୟା ଅଧ୍ୟ ବର୍ତ୍ତମାନ ଯେଉଁ ହତ୍ୟା କଲେ, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା, ସାଧୁମାନେ ମଧ୍ୟ ମୋଦତେ ଆନନ୍ଦିତ ହୁଅନ୍ତି, ଏ ବିଛା ବା ସର୍ପକୁ ଯେତେବେଳେ ହତ୍ୟା କରାଯାଏ ସେତେବେଳେ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ପ୍ରଭୁ
ଲୋକାସ୍ଥ ନିବୃତ୍ତିତା ପ୍ରତିଯାନ୍ତି ସର୍ବେ ଲୋକମାନେ ମଧ୍ୟ ସେଭଳିଆ ନିର୍ବୃତ୍ତି ବହୁତ ଆନନ୍ଦିତ ହେଉଛନ୍ତି ଏବେ ଯେମିତି ଦେବତାମାନେ କହୁଛନ୍ତି ଆମେ ଭୟମିତ ନିର୍ବୃତ୍ତା ବହୁତ ଆମେ ଆନନ୍ଦିତ ହେଉଛୁ ପ୍ରଭୁ ତେଣୁ ସମସ୍ତେ ଆନନ୍ଦିତ ହୁଅନ୍ତି ଏହିଭଳି ଭାବରେ ସମସ୍ତ ଲୋକ ପୀଡ଼ନକାରୀ ଅସୁରମାନଙ୍କର ହତ୍ୟାରେ ସେମାନେ ଆନନ୍ଦିତ ହୁଅନ୍ତି ତେଣୁ ପ୍ରହ୍ଲାଦ କହୁଛନ୍ତି ତଦ୍ଦେଶ ଲୋକାସ୍ତ ନିବୃତ୍ତିତା ପ୍ରତିଯାନ୍ତି ସର୍ବେ ପ୍ରଭୁ ଲୋକମାନେ ସମସ୍ତେ ଏସବୁ ଦେବତାମାନେ ଅସୁର କ'ଣ ଗନ୍ଧର୍ବ ଯକ୍ଷ ଶିର ସିଦ୍ଧ ସଂଘା ସମସ୍ତେ ଆସି ଉପସ୍ଥିତ ରହିଛନ୍ତି କିନ୍ନର ଯେତେ ସବୁ ତ୍ରୈଲୋକରେ ଯେତେ ସବୁ ଅଧିବାସୀ ଅଛନ୍ତି ସମସ୍ତେ ଆସି ସ୍ତୁତି କରିଛନ୍ତି ଭଗବାନ ନୃସିଂହଦେବଙ୍କୁ କିନ୍ତୁ ଭଗବାନଙ୍କର କ୍ରୋଧ ଶାନ୍ତ ହେଉନଥିଲା ତେଣୁ ବର୍ତ୍ତମାନ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଦେଖନ୍ତୁ ସମସ୍ତେ ଅପେକ୍ଷା କରିଛନ୍ତି ଲୋକାସ୍ତ ନିବୃତ୍ତିତା ପ୍ରତିଯାନ୍ତି ସର୍ବେ ସମସ୍ତେ ଅପେକ୍ଷା କରିଛନ୍ତି ସମସ୍ତେ ଆନନ୍ଦିତ ହେଉଛନ୍ତି ତେଣୁ ରୂପଂ ନୃସିଂହ ବିବାହ ଜନା ସରନ୍ତି ତେଣୁ ଭବିଷ୍ୟତରେ ମଧ୍ୟ ଯେତେବେଳେ ଲୋକମାନେ ବିଭିନ୍ନ ଦୁଃଖରେ ପଡ଼ିବେ ବିପଦରେ ପଡ଼ିବେ ଭୟରେ ପଡ଼ିବେ ଆପଣଙ୍କର ଏହି ରୂପକୁ ସେମାନେ ସ୍ମରଣ କରିବେ ଏ ରୂପ ଯଦିଓ ଭୟଙ୍କର ରୂପ କିନ୍ତୁ ଏହି ରୂପକୁ ସେମାନେ ସ୍ମରଣ କରିବେ ବିପଦରୁ ମୁକ୍ତ ହେବା ପାଇଁ ପ୍ରଭୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜ ସ୍ତୁତି କରିଛନ୍ତି ତେଣୁ ଏହିଭଳି ଭାବରେ ଦେବତାମାନେ ସବୁ ସ୍ତୁତି କରିବେ ଏ ପ୍ରଥମ ସ୍ତୁତିରେ ଏକଥା କୁହାଯାଇଛି ତେଣୁ ଆଜିର ଏହି ଅନ୍ନଦାୟକ ସ୍ତୁତିରେ ଏବଂ ସୁଷମା ଗୋପାଳକୃଷ୍ଣ ମହାରାଜଙ୍କର ବିବାହ ସ୍ତୁତି ପାଳନ କରାଯିବ ତାଙ୍କ ଭିତରେ ଗୁଣଗାନ କରାଯିବ ତେଣୁ ମୁଁ ଥରେ ଶୁଣୁଥିଲି ଗୋପାଳକୃଷ୍ଣ ମହାରାଜଙ୍କ ବିଷୟରେ ଯେ ସବୁ ଏଭଳି ଆମର ମଝିରେ ଯେତେବେଳେ ଭକ୍ତି ସୀତା ଆମର ଭକ୍ତି ସବୁ ଦାମୋଦର ସ୍ୱାଇଁ ମହାରାଜଙ୍କର ଯେତେବେଳେ ତିରବାହ ହେଲା 2006 ମସିହାରେ ସେହି ସମୟରେ ଆମ ମନ୍ଦିରରେ କଥା ଉଠିଥିଲା କିଏ ଏବେ ଯିବି ସେହି ସମୟରେ କେତେଜଣ କହିଲେ ଶ୍ରୀଶ୍ରୀମଦ ଗୋପାଳକୃଷ୍ଣ ମହାରାଜ ହେବେ ଆଉ କେତେଜଣ କହିଲେ ଶ୍ରୀଶ୍ରୀମଦ ଭକ୍ତିଚାର ମହାରାଜ ହେବେ ଦେଇକି ତାଙ୍କୁ ମଧ୍ୟ କନୋଟ ଚାଲିଥିଲା ତେଣୁ ଗୋପାଳକୃଷ୍ଣ ମହାରାଜ ଆମେ ଥରେ ଯାଉଥିଲୁ ମଣିପୁର ଯାଉଥିଲୁ ଆମେ ଥିଲାବେଳେ ଆମର ଗୁରୁଦେବ ଭକ୍ତିଶ୍ୱର ଦାମୋଦର ସ୍ୱାଇଁ ମହାରାଜ ଥିଲାବେଳେ ଆମେ ଯାଇଥିଲୁ ପ୍ଲେନ୍ରେ ଗଲାବେଳେ ଗୋପାଳକୃଷ୍ଣ ମହାରାଜ ସେ ପ୍ଲେନ୍ରେ ଥିଲେ ଆମ ସାଙ୍ଗରେ ତେଣୁ ସିଏ ଯୁଆଡ଼େ ଯାଆନ୍ତି ତାଙ୍କର ବିଗ୍ରହଙ୍କୁ ନେଇକି ଯାଆନ୍ତି ସେ ଉଡ଼ାଜାହାଜରେ ମଧ୍ୟ ସେ ବିଗ୍ରହକୁ ଧରିକି ଯାଇଥିଲେ ସେଠି ସବୁ ତାଙ୍କର ସେ ଯୁଆଡ଼େ ଯାଆନ୍ତି ସେ ବିଗ୍ରହକୁ ନେଇକି ଯାଆନ୍ତି ଏଭଳି ଭାବରେ ତାଙ୍କ ବିଷୟରେ ବହୁତ କଥା ରହିଛି ଆମେ ଅବଶ୍ୟ ବେଶୀ ଜାଣିନୁ ତାଙ୍କ ବିଷୟରେ ତେଣୁ ଯାହା ହଉ ତାଙ୍କ ପାଦରେ ମୋର ପ୍ରଣାମ ନିବେଦନ କରି ଏବଂ ଆମର କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାୟି ଗୋର ତମାନନ୍ଦେ ଜୟ ଶ୍ରୀ